ସମସ୍ତଙ୍କୁ ନମସ୍କାର। ମୁଁ ସନାତନ ଓଝା, ଫାୟାର ଷ୍ଟେସନ, ୱାର୍ଡ ନମ୍ବର 50 ରହୁଛି। ଜନହିତ ବାଣୀରେ ଆପଣଙ୍କୁ ସ୍ୱାଗତ। ମୁଁ ଏକ ସଚେତନତା ବାର୍ତ୍ତା ଗୀତ ମାଧ୍ୟମରେ ପରିବେଷଣ କରୁଛି, ଯାହାକି ମୌସୁମୀ ସମୟରେ ଆମେ କିପରି ସତର୍କ ରହିବା ଏବଂ ପରିମଳ ଓ ପରିବେଶକୁ ସଫା ରଖିବା ଦ୍ୱାରା ଆମେ ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ଜଳବାହିତ ରୋଗରୁ ବଞ୍ଚିତ ରହିବା। ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ। ନାଚି ନାଚି ଭଲ ଆସିଲା ରେ, ନାଚି ନାଚି ଭଲ ଆସିଲା, ନାଚି ନାଚି ଭଲ ଆସିଲା ରେ, ମୌସୁମୀ ଆମ ଆସିଲା ରେ, ମୌସୁମୀ ଆମ ଆସିଲା, ନାଚି ନାଚି ଭଲ ଆସିଲା ରେ, ମୌସୁମୀ ଭଲ ଆସିଲା। ଅଚାନକ ବର୍ଷା ବର୍ଷିଲା, ନାଳରେ ନ ଯାଇ ନାଳ ବାହାରେ ମଇଳା ପାଣି ତ ଭାସିଲା, ଅଚାନକ ବର୍ଷା ଆସିଲା ରେ, ନାଳରେ ତ ପାଣି ଭାସିଲା, ଅଚାନକ ବର୍ଷା ଆସିଲା ରେ, ଅଚାନକ ବର୍ଷା ଆସିଲା, ଅଚାନକ ବର୍ଷା ଆସିଲା। ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ନାଳ ସଫା ଆମ ନଥିଲା, ପଚା ସଢ଼ାରେ ସେ ଭର୍ତ୍ତି ଥିଲା, ସାଥିମାନେ ମଶା ଡେଙ୍ଗୁର ତ ବାଟ ଫିଟିଲା ରେ, ମଶା ଡେଙ୍ଗୁର ତ ବାଟ ଫିଟିଲା, ଡେଙ୍ଗୁର ତ ବାଟ ଫିଟିଲା। ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ମା ମାଉସୀ ମ ଶୁଣ, ଭାଇ ଭଉଣୀ ମ ଶୁଣ, କରିବା ଏହା କାରଣ, କରିବା ଏହା କାରଣ, ଆମେ କରିବା ସଫା ତ ରଖିବା, ଆମେ କରିବା ସଫା ତ ରଖିବା, ସଫେଇ ଗାଡ଼ିରେ ଅଳିଆକୁ ଆମେ ଦେବା, ସଫେଇ ଗାଡ଼ିରେ ଅଳିଆକୁ ଆମେ ଦେବା ରେ, ଅଳିଆକୁ ଆମେ ଦେବା। ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ପିଇବା ପାଣି ସୁରକ୍ଷିତ ରଖିବା, ନାଳ ପାଣି ଯେବେ ପିଇବା ପାଣିରେ ମିଶିବ, ନାଳ ପାଣି ଯେବେ ପିଇବା ପାଣିରେ ମିଶିବ, ରୋଗରେ ପୀଡ଼ିତ ହେବା ରେ, ରୋଗରେ ପୀଡ଼ିତ ହେବା, ହେ ରୋଗରେ ପୀଡ଼ିତ ହେବା। ବସ୍ତିକୁ ପରିଷ୍କାର ଆମେ ରଖିବା ଭଉଣୀ, ବସ୍ତିକୁ ପରିଷ୍କାର ଆମେ ରଖିବା, ଅଳିଆକୁ ନେଇ ସଫେଇ ଗାଡ଼ିରେ ତ ଦେଇ, ଅଳିଆକୁ ନେଇ ସଫେଇ ଗାଡ଼ିରେ ତ ଦେଇ, ଆମେ ରୋଗରୁ ମୁକ୍ତ ରହିବା, ମାଲ ରୋଗରୁ ମୁକ୍ତ ରହିବା। ଧିତମ ଧିତମ ଧାଗିତା ଧିତମ 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 ରେ, ଧିତମ ଧିତମ ଧାଗିତା ଧିତମ 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 ରେ, ଭିନ୍ନକ୍ଷମ ଆମ ଭାଇ ସମସ୍ତେ ଆମେ ଭଉଣୀ ଭାଇ, ସମସ୍ତେ ଆମର ଭାଇ ଭାଇ ଭଲା, ସମସ୍ତେ ଆମର ଭାଇ ଭାଇ ଭଲା, ପାଇଖାନାକୁ ନାଳରେ ସଂଯୋଗ ନ କରିବା, ନିଜେ ଭଲ ହେଲେ ଦେଶ ସୁସ୍ଥ ହେବ, ଆମ ସହରକୁ ସୁସ୍ଥ ରଖିବା ରେ, ସହରକୁ ସୁସ୍ଥ ରଖିବା, ରୋଗମୁକ୍ତ ଆମେ ହେବା ରେ, ରୋଗମୁକ୍ତ ଆମେ ହେବା, ହେ ରୋଗମୁକ୍ତ ଆମେ ହେବା, ରୋଗମୁକ୍ତ ଆମେ ହେବା, ହେ ରୋଗମୁକ୍ତ ଆମେ ହେବା। ସଫେଇ ଆପଣାନ୍ତୁ ରୋଗ ହଟାନ୍ତୁ, ସଫେଇ ଆପଣାନ୍ତୁ ରୋଗ ହଟାନ୍ତୁ, ସ୍ୱଚ୍ଛ ସହର, ସୁସ୍ଥ ନାଗରିକ। ଅଶେଷ ଅଶେଷ ଧନ୍ୟବାଦ।